आकाशवाणी। संवाद पढ़ुछंती आदित्य नारायण दास। मुख्य संवाद, दुईदिनिया मालदीप गस्त शेष करी स्वदेश प्रत्यावर्तन करुछंती प्रधानमंत्री। उत्तम प्रदर्शन पाई सांसद रत्न पुरस्कार रे सम्मानित हेले 17 सांसद। देशव्यापी पालित हेउछि कारगिल विजय दिवस एवं आंडरसन तेंदुलकर ट्रॉफी रो चतुर्थ टेस्ट मैच रो चतुर्थ दिन रे भारतर द्वितीय इनिंग्स बैटिंग जारी। विस्तृत संवाद, प्रधानमंत्री नरेन्द्र मोदी मालदीपर राजधानी मालेठारे अनुष्ठित 60तम स्वाधीनता दिवस समारोह रे सम्मानित अतिथि भाव जोगदे। मालदीपर स्वाधीनता दिवस समारोह मालेर रिपब्लिक स्क्वेयर अनुषित होता। प्रधानमंत्री श्री मोदी और मालदीप राष्ट्रपति डॉक्टर मोहम्मद मुइजुं को यह अवसर में गार्ड ऑफ ऑनर प्रदान करा। राष्ट्रपति श्री मुइजुं स्वतंत्र निमंत्रण क्रमे प्रधानमंत्री मालेठारे अनुषित एक समारोह में अंशग्रहण कर। पूर्व श्री मोदी आज मालदीप्र उपराष्ट्रपति हुसैन मोहम्मद लतीफ विभिन्न द्विपाक्षिक प्रसंगे आलोचना करते। भित्तिभूमि विकास, प्रजुक्ति विद्या, जलवायु परिवर्तन, शक्ति एवं अन्यान्य क्षेत्र में उभय नेता मत विनिमय करिछन्ति। उभय देश मध्यरे द्विपाक्षिक संपर्क सुफल देशवासी निकटरे उपलब्ध होता बेले आगामी दिन में सहभागिता अधिक सुदृढ़ हेबो बोली प्रधानमंत्री आशा व्यक्त करिछन्ति। मालदीप संसद पीपल्स मजलिस्र बाचस्पति अब्दुल रहीम अब्दुल्लांक सह मध्य प्रधानमंत्री आज विभिन्न द्विपाक्षिक प्रसंग नहीं आलोचना करिछन्ति। मालदीपर पूर्वतन राष्ट्रपति मोहम्मद नासिदक सह पड़ोसी प्रथम नीति एवं सामुद्रिक सहभागिता नहीं प्रधानमंत्री आलोचना करिछन्ति। भित्तिभूमि विकास एवं विभिन्न विकासमूलक पदक्षेप रे भारत मालदीप को सबु प्रकार सहायता प्रदान करिवो बोली प्रधानमंत्री श्री मोदी प्रतिश्रुति देइछन्ति। प्रधानमंत्री तांको गस्त काल रे सेठाकार विभिन्न राजनैतिक दलर नेतृवृंदक सह कथाबार्ता करिछन्ति। राजनैतिक क्षेत्र में नेतामानंकर अंशग्रहण भारत मालदीप बंधुतार द्विपाक्षिक समर्थन को स्पष्ट करुछि बोली श्री मोदी कहिछन्ति। प्रधानमंत्री तांकर दुईदिनिया मालदीप गस्त शेष करी स्वदेश प्रत्यावर्तन करुछन्ति। श्री मोदी आज तमिलनाडुर टुटिकुरिन विमानबंदर में पहुंच नूतन टर्मिनाल भवन को उद्घाटन करिवार कार्यक्रम रहिछि। 17 जन सांसदंकु सेमानंकर उत्तम प्रदर्शन जोगु नुआदिल्ली रे आज सांसद रत्न पुरस्कार 2025 प्रदान करा जायछि। बीजेपी रो रवि किशन एवं दिनेश शर्मा, कांग्रेस रो वर्षा गायकवाड़, एनसीपी एसपी रो सुप्रिया सुले एवं शिवसेना यूबीटी रो अरविंद सावंत प्रमुख ही सांसद मानंक मध्यरे स्थान पाई। सांसद मानंकर उत्कृष्ट प्रदर्शन स्वीकृति स्वरूप ही पुरस्कार प्रदान करा जाउछि बोली गणमाध्यम को सूचना दे संसद व्यापार मंत्री किरेन रिजिजू कहिछन्ति।
सांसद रत्न अवार्ड ये एक तरीके से प्राइम हमारे एमपीस का परफॉर्मेंस है, उसको रिकॉग्निशन किया गया, उनका अच्छा काम का उसका आउटस्टैंडिंग परफॉर्मेंस को रिकॉग्नाइज किया गया है। तो मैं सारा एमपीस को बधाई देता हूं, अभिनंदन करता हूं कि अवार्ड का वो सब हकदार है।
पुरस्कार पाई सांसद मानंकु श्री रिजिजू अभिनंदन जनाइछन्ति। कारगिल विजय दिवस 26तम वार्षिकी आज देशव्यापी पालित होइछि। 1999 मसीहा कारगिल युद्ध में प्रतिकूल परिस्थिति सत्वे शत्रु उपरे विजय हासिल करिबारे भारतीय सैनिक मानंकर वीरत्व और त्याग को आज स्मरण करा जाउछि। पाकिस्तान विपक्षरे ऑपरेशन विजय माध्यम रे भारतर बड़ सफलता को स्मरण करिबा सह शहीद जवान मानंक प्रति श्रद्धांजलि ज्ञापन करिबा हेउछि एही दिवस पालनर मुख्य उद्देश्य। एही ऑपरेशन माध्यम रे भारतीय सेना जम्मू काश्मीर रो कारगिल अंचलरो पाकिस्तानी अनुप्रवेशकारी को निपात करिबारे सफल होइथला। कारगिल विजय दिवस अवसर रे राष्ट्रपति द्रौपदी मुर्मू देश पई सर्वोच्च बलिदान देथिबा शहीद मानंक प्रति श्रद्धांजलि अर्पण करिछन्ति। आसाम रो गुवाहाटी रो राज्य युद्ध स्मारकी ठारे कारगिल दिवस पालन करा जाइछि। प्राणबलि देई देश पई निज जीवन को उत्सर्ग करथिबा शहीद जवान मानंकु आसाम राज्यपाल लक्ष्मण प्रसाद आचार्य श्रद्धांजलि ज्ञापन करिछन्ति। देशर सशस्त्र बाहिनी मातृभूमि रक्षा पई प्राणबलि देई सेमानंकर देशप्रेम सब्यस्त करिछन्ति बोली राज्यपाल कहिछन्ति। आपण माने संवाद सुनुछन्ति आकाशवाणी रो। नुआदिल्ली रे भारतीय जनता पार्टी मुख्य कार्यालय रे कारगिल विजय दिवस समारोह अनुष्ठित होइछि। एही दिवस पालन अवसर रे देश पई साहसर सह लड़ी शहीद होइतबा जवान मानंकु श्रद्धांजलि ज्ञापन करा जाइछि। बीजेपी रो राष्ट्रीय अध्यक्ष जगत प्रकाश नड्डा, प्रतिरक्षा राष्ट्रमंत्री ସଞ୍ଜୟ ସେଠ୍ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆତ୍ମନିର୍ଭରଶୀଳ ହୋଇପାରିଛି। ଦେଶରେ ଏପରି ଏକ ସମୟ ଥିଲା ଯେତେବେଳେ ଯବାନମାନଙ୍କ ପାଇଁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଉପଲବ୍ଧ ହୋଇପାରୁ ନଥିଲା। ତେବେ ବର୍ତ୍ତମାନ ଭାରତ କେବଳ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତ କରୁନାହିଁ, ବରଂ ଏହାକୁ ବିଦେଶକୁ ରପ୍ତାନୀ କରୁଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ସମ୍ପ୍ରତି ସ୍ୱାକ୍ଷରିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏଫ୍ଟିଏ ଏକ ନୂତନ ପରିବର୍ତ୍ତନ ଭାବେ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଗୋଏଲ କହିଛନ୍ତି, ଏହି ବାଣିଜ୍ୟ ଚୁକ୍ତି ମୂଳ ସ୍ୱାର୍ଥକୁ ସୁରକ୍ଷା ଦେବା ସହିତ ବିଭିନ୍ନ କ୍ଷେତ୍ରରେ ବିପୁଳ ସୁଯୋଗ ମଧ୍ୟ ସୃଷ୍ଟି କରୁଛି। ପ୍ରବାଳ ଅବଦାନ ସମ୍ମିଳନୀ ଚୁକ୍ତିନାମାକୁ ଏଫ୍ଟିଏରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଶ୍ରୀ ଗୋଏଲ ଏହାର ଉଚ୍ଚ ପ୍ରଶଂସା କରିଛନ୍ତି। ସେ ଏହାକୁ ଭାରତ ଦ୍ୱାରା ଏପର୍ଯ୍ୟନ୍ତ ସ୍ୱାକ୍ଷରିତ ହୋଇଥିବା ସର୍ବବୃହତ୍ ବାଣିଜ୍ୟ ଚୁକ୍ତିନାମା ଭାବରେ ଅଭିହିତ କରିଛନ୍ତି। ଭାରତର ବିଶ୍ୱ ବାଣିଜ୍ୟ ସହଭାଗିତା ପାଇଁ ଏହା ଏକ ନୂତନ ମାନଦଣ୍ଡ ନିର୍ଣ୍ଣୟ କରୁଛି। ସେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଶ୍ରେୟ ଦେବା ସହ କହିଛନ୍ତି, ପ୍ରଧାନମନ୍ତ୍ରୀ ଭାବେ ଐତିହାସିକ 4078 ଦିନର କାର୍ଯ୍ୟକାଳ ତାଙ୍କର ଲୋକପ୍ରିୟତା ଓ ବିଶ୍ୱାସକୁ ପୁନଃ ପ୍ରମାଣିତ କରୁଛି। ଏକ ଘରୋଇ ଅନ୍ତର୍ଜାତୀୟ ସଂସ୍ଥାର ରିପୋର୍ଟକୁ ଉଦ୍ଧୃତ କରି ଶ୍ରୀ ଗୋଏଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ପରିଗଣିତ ହୋଇଛନ୍ତି।
ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ଯୋ ଅପାର ଅବସର ଲେକେ ଭାରତ କେ କିସାନୋଁ କେ ଲିଏ ଭାରତ କେ ଉଦ୍ୟମୀଓଁ କେ ଲିଏ ଏମ୍ଏସ୍ଏମ୍ଇ ସେକ୍ଟର କେ ଲିଏ କାମଗାରୋଁ କେ ଲିଏ ୟୁବା ୟୁବତୀଓଁ କେ ଲିଏ ମଛୁଆରୋଁ କେ ଲିଏ ହର ବର୍ଗ କେ ଲିଏ ଅଲଗ ଅଲଗ ଲାଭ ବଡ଼ା ଲାଭ ଦେନେ କା କାମ କରେଗା। ଅଭି ତକ ଜିତନେ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ହୁଏ ଉସମେ ସବସେ ବଡ଼ା ମହତ୍ୱପୂର୍ଣ୍ଣ ଅର୍ କମ୍ପ୍ରିହେନ୍ସିଭ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ୟୁକେ ଅର୍ ଇଣ୍ଡିଆ କା ରହା ହେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର ଏହା ହେବ 124ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଗୋଆର ପାଣାଜୀସ୍ଥିତ ରାଜଭବନଠାରେ ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପୁଷପତି ଅଶୋକ ଗଜପତି ରାଜୁ ଗୋଆର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଆଲୋକ ଆରାଧେ ଆନୁଷ୍ଠାନିକ ଭାବେ ଶ୍ରୀ ରାଜୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଆଜି ପାଳିତ ହେଉଛି ବିଶ୍ୱ ହେନ୍ତାଳ ବନ ଦିବସ। ସନ୍ତସନ୍ତିଆ ସ୍ଥାନରେ ହେଉଥିବା ଏହା ଏକ ପ୍ରକାର ବୃକ୍ଷ। ଏହି ବୁଦାଳିଆ ବୃକ୍ଷ ବିଶେଷକରି ସନ୍ତସନ୍ତିଆ ନଦୀ ମୁହାଣ ଅଞ୍ଚଳରେ ଦୃଷ୍ଟିଗୋଚର ହୋଇଥାଏ। ଏହି ବୃକ୍ଷ ଜୈବ ବିବିଧତାରେ ସମନ୍ୱୟ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡଠାରେ ଚାଲିଥିବା ଆଣ୍ଡରସନ୍ ତେନ୍ଦୁଲକର ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନର ଖେଳରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ ତା'ର ଦ୍ୱିତୀୟ ଇନିଂସରେ 2 ୱିକେଟ୍ ହରାଇ 45 ରନ୍ କରିଛି। ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ 669 ରନ୍ରେ ଅଲ୍ଆଉଟ୍ ହୋଇ 371 ରନ୍ରେ ଆଗୁଆ ଥିଲା। ଭାରତ ପ୍ରଥମ ଇନିଂସରେ 358 ରନ୍ରେ ଅଲ୍ଆଉଟ୍ ହୋଇଥିବାବେଳେ ଏହି ପାଞ୍ଚଟିକିଆ ଟେଷ୍ଟ ସିରିଜ୍ରେ ଆୟୋଜକ ଇଂଲଣ୍ଡ 2-1 ଅଗ୍ରଣୀ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦୁଇଦିନିଆ ମାଳଦ୍ୱୀପ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଉତ୍ତମ ପ୍ରଦର୍ଶନ ପାଇଁ ସାଂସଦ ରତ୍ନ ପୁରସ୍କାରରେ ସମ୍ମାନିତ ହେଲେ 17 ସାଂସଦ। ଦେଶବ୍ୟାପୀ ପାଳିତ ହେଉଛି କାର୍ଗିଲ ବିଜୟ ଦିବସ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନରେ ଭାରତର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।